ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାରୁ ଯୋଗାଯୋଗ ଉପଗ୍ରହ ବ୍ଲୁ ବାର୍ଡ ବ୍ଲକ 2ର ସଫଳ ଉତ୍କ୍ଷେପଣ। ଆସନ୍ତା ଶନିବାର ଦିନ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି ସମ୍ବନ୍ଧୀୟ ଉଚ୍ଚସ୍ତରୀୟ କମିଟିର ହେବ ବୈଠକ। ଯାନବାହନର ପ୍ରଦୂଷଣ ଯାଞ୍ଚ ସାର୍ଟିଫିକେଟ୍ କରାଇବା ଅବଧିକୁ ଏକ ମାସ ବୃଦ୍ଧି କଲେ ରାଜ୍ୟ ସରକାର। ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ଆଜିଠାରୁ ହେଲା ଆରମ୍ଭ। ମହୋତ୍ସବକୁ ଦେଶ ବିଦେଶରେ ସ୍ୱତନ୍ତ୍ର ପରିଚୟ ମିଳିଛି, ଶୁଭେଚ୍ଛା ବାର୍ତ୍ତାରେ କହିଲେ ରାଷ୍ଟ୍ରପତି। ଏବଂ ଡିଜିଟାଲ ନ୍ୟାୟ ମାଧ୍ୟମରେ ଦକ୍ଷ ଏବଂ ଶୀଘ୍ର ସମାଧାନର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଜାତୀୟ ଉପଭୋକ୍ତା ଦିବସ। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ଇସ୍ରୋ ପକ୍ଷରୁ ଆଜି ଭାରତୀୟ ସମୟ ସକାଳ 8:55ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଯୋଗାଯୋଗ ଉପଗ୍ରହ ବ୍ଲୁ ବାର୍ଡ ବ୍ଲକ 2ର ସଫଳ ଉତ୍କ୍ଷେପଣ କରାଯାଇଛି। ଉତ୍କ୍ଷେପଣର 15 ମିନିଟ୍ ପରେ ମହାକାଶ ଯାନରେ ବ୍ଲୁ ବାର୍ଡ ବ୍ଲାକ୍ 2 ଅଲଗା ହେବା ସହିତ ସଫଳତାର ସହ ଏହାର କକ୍ଷପଥରେ ସ୍ଥାପିତ ହୋଇଛି। ଏହି ଉପଗ୍ରହ ସ୍ମାର୍ଟଫୋନ୍ଗୁଡ଼ିକର 4G ଏବଂ 5G ସେବାକୁ ଅଧିକ ସଶକ୍ତ କରିବାରେ ଏହି ଉପଗ୍ରହ ଉପଯୋଗୀ ସାବ୍ୟସ୍ତ ହେବ। ମହାକାଶ ଆଧାରିତ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ବିଶ୍ୱ ଡିଜିଟାଲ କ୍ଷେତ୍ରକୁ ଏହି ଉପଗ୍ରହ ଯୋଗାଯୋଗ ବ୍ୟବସ୍ଥା ଅଧିକ ବ୍ୟାପକ କରିବ ବୋଲି ଜଣାପଡ଼ିଛି। ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରୋକୁ ଅଭିନନ୍ଦନ ଜଣାଇ କହିଛନ୍ତି, ଦେଶର ମହାକାଶ କାର୍ଯ୍ୟକ୍ରମ ଯୁବବର୍ଗଙ୍କ ସମର୍ଥନ ଦ୍ୱାରା ଅଧିକ ଉନ୍ନତ ଓ ପ୍ରଭାବଶାଳୀ ହୋଇପାରିଛି। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି ସମ୍ବନ୍ଧୀୟ ଉଚ୍ଚସ୍ତରୀୟ କମିଟିର ବୈଠକ ଆସନ୍ତା ଶନିବାର ଦିନ ଅପରାହ୍ନରେ ଅନୁଷ୍ଠିତ ହେବ। ନ୍ୟାୟମୂର୍ତ୍ତି ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଅଳଙ୍କାର ଏବଂ ମୂଲ୍ୟବାନ ସାମଗ୍ରୀଗୁଡ଼ିକର ତାଲିକା ପ୍ରସ୍ତୁତିକରଣ ସମ୍ପର୍କିତ ମାର୍ଗଦର୍ଶିକା ଉପରେ ଆଲୋଚନା କରାଯିବ। ଗଣତି ମଣତି ସମ୍ପର୍କରେ ଜଷ୍ଟିସ୍ ବିଶ୍ୱନାଥ ରଥ ପ୍ରତିକ୍ରିୟାରେ କହିଛନ୍ତି,
ଗଣତି ମଣତି ନିମନ୍ତେ ଏଚ୍ଏଲ୍ସି କମିଟି 27 ତାରିଖ ସନ୍ଧ୍ୟା 4:30ରେ ତାର ବୈଠକ ଡାକିଛି। ଏ ନିମନ୍ତେ କନ୍ଭେନର ଶ୍ରୀ ଅରବିନ୍ଦ ପାଢ଼ୀ ଚିଫ୍ ଆଡମିନିଷ୍ଟ୍ରେଟର ଜନା ଟେମ୍ପୁଲ ପୁରୀଙ୍କୁ ନିର୍ଦ୍ଦେଶ ଦିଆହେଇଛି। ଏ କାର୍ଯ୍ୟକ୍ରମ ଯେତେବେଳେ ହେବ, ଜଗନ୍ନାଥ ପ୍ରେମୀଙ୍କୁ ମୋର ଏଠୁ ପ୍ରାର୍ଥନା ରହିବ, ସେ ସମୟରେ ସେମାନେ ଆମକୁ ସମ୍ପୂର୍ଣ୍ଣ ସହଯୋଗ କରିବେ। ମୁଁ ଚେଷ୍ଟା କରୁଛି ଏ କାର୍ଯ୍ୟକ୍ରମକୁ ଜାନୁଆରୀ ମାସ ଭିତରେ ହିଁ ଆରମ୍ଭ କରିବା ପାଇଁ।
ପରେ ଶ୍ରୀମନ୍ଦିର ପରିଚାଳନା କମିଟି ଓ ରାଜ୍ୟ ସରକାରଙ୍କ ଅନୁମୋଦନ ପ୍ରାପ୍ତ ହେବା ପରେ ଗଣତି ମଣତି ପ୍ରକ୍ରିୟା ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି। ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଯାନବାହନର ବୈଧ କାଗଜପତ୍ର କରାଇବା ଅବଧିକୁ ଏକ ମାସ ବୃଦ୍ଧି କରାଯାଇଛି। ପୂର୍ବରୁ ଆସନ୍ତା ଜାନୁଆରୀ ମାସ ପହିଲାରୁ ଲାଗୁ ହେବ ବୋଲି ନିଷ୍ପତ୍ତି ହୋଇଥିଲା। ମୋଟରଯାନର ପ୍ରଦୂଷଣ ସାର୍ଟିଫିକେଟ୍ ଯାଞ୍ଚ ନେଇ ଜନସାଧାରଣଙ୍କ ସମସ୍ୟାକୁ ଅନୁଧ୍ୟାନ କରି ଏହି ପଦକ୍ଷେପ ନିଆଯାଇଛି। ଏହି ନିଷ୍ପତ୍ତି ଲାଗୁ ହେବା ପରେ ବୈଧ ପ୍ରଦୂଷଣ ପ୍ରମାଣପତ୍ର ବିନା ଇନ୍ଧନ ଦିଆଯିବ ନାହିଁ ବୋଲି ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି,
1 ଜାନୁଆରୀରୁ 31 ପର୍ଯ୍ୟନ୍ତ ସଡ଼କ ସୁରକ୍ଷା ମାସ ପାଳନ କରାଯିବ। ସମସ୍ତଙ୍କୁ ନିବେଦନ କରିବି ଯେ ସମସ୍ତେ ସହଯୋଗ ବି କରନ୍ତୁ ଏବଂ ଯେଉଁ ନିୟମ ପାଳନ କରିବ ସେ ନିୟମ କଡ଼ାକଡ଼ି ଭାବେ ଲାଗୁ ହେବ, କିନ୍ତୁ ଏ ଭିତରେ ଗୋଟେ ମାସର ଅବଧି ଦେବୁ ଯେ ସମସ୍ତେ ନିଜ ନିଜର ଆର୍ସି ବୁକ୍ର କଥା, ନିଜ ନିଜ ଫିଟନେସ୍ର କଥା, ନିଜ ନିଜର ଇନ୍ସୁରାନ୍ସର କଥା, ନିଜ ନିଜ ଗାଡ଼ିର ପଲ୍ୟୁସନ୍ ସାର୍ଟିଫିକେଟ୍ର କଥା ସବୁ କରାଇ ଦିଅନ୍ତୁ।
ବର୍ଦ୍ଧିତ ସମୟ ମଧ୍ୟରେ ଗାଡ଼ିର ଆର୍ସି, ପ୍ରଦୂଷଣ ଯାଞ୍ଚ ସାର୍ଟିଫିକେଟ୍, ବୀମା ଆଦି କରାଇବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି। ସଶକ୍ତ ଭବିଷ୍ୟତ ନିର୍ମାଣ ପାଇଁ ସଶକ୍ତ ଅଙ୍ଗନବାଡ଼ିର ଆବଶ୍ୟକତା ରହିଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଭୁବନେଶ୍ୱରସ୍ଥିତ ମହିଳା ଓ ଶିଶୁ ବିକାଶ ବିଭାଗ ସମ୍ମିଳନୀ କକ୍ଷରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀମତୀ ପରିଡ଼ା ଆଭାସୀ ମାଧ୍ୟମରେ 491 ନବନିର୍ମିତ ଅଙ୍ଗନବାଡ଼ି କେନ୍ଦ୍ରର ଉଦ୍ଘାଟନ କରିଛନ୍ତି। ଏହି ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ଆବଶ୍ୟକୀୟ ଭିତ୍ତିଭୂମି ସହ ସ୍ୱଚ୍ଛତା, ପାନୀୟ ଜଳର ସୁବିଧା, ଶୌଚାଳୟ, ପିଲାଙ୍କ ପାଇଁ ଖେଳିବା ସ୍ଥାନ, ବିଦ୍ୟୁତ୍ ସଂଯୋଗୀକରଣ ଏବଂ ପୋଷଣଯୁକ୍ତ ବଗିଚାକୁ ପ୍ରାଧାନ୍ୟ ଦିଆଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଓଡ଼ିଶା ହାଇକୋର୍ଟଙ୍କ ପକ୍ଷରୁ ଆସନ୍ତାକାଲିଠାରୁ ଶୀତକାଳୀନ ଛୁଟି ଘୋଷଣା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ମାସ 5 ତାରିଖ ସୋମବାର ଦିନଠାରୁ କୋର୍ଟ ପୂର୍ଣ୍ଣାଙ୍ଗ ଭାବରେ କାର୍ଯ୍ୟ ଆରମ୍ଭ କରିବ। ମଙ୍ଗଳବାର ଦିନ ଜଷ୍ଟିସ୍ ସାବିତ୍ରୀ ରଥ ଏବଂ ଜଷ୍ଟିସ୍ ଏମ୍ଏସ୍ ରମଣଙ୍କୁ ନେଇ ଏକ ଛୁଟିଦିନ ଖଣ୍ଡପୀଠ ବିଭିନ୍ନ ମାମଲାର ଶୁଣାଣି କରିବେ। କୋର୍ଟଙ୍କର ପ୍ରଶାସନିକ କାର୍ଯ୍ୟାଳୟ ଆସନ୍ତା ଶୁକ୍ରବାରରୁ ବୁଧବାର ପର୍ଯ୍ୟନ୍ତ ପୂର୍ବାହ୍ନ 1:00ରୁ ଅପରାହ୍ନ 3:00 ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଆଜିଠାରୁ ଆରମ୍ଭ ହେଉଛି। ସହରର ହାଟପଦା ପଡ଼ିଆରେ ରାଜଦରବାର ଓ ନିଶାମଣି ସ୍କୁଲ ପଡ଼ିଆରେ ରଙ୍ଗମହଲ ତିଆରି ହୋଇଛି। ଗୋପପୁର କାର୍ଯ୍ୟକ୍ରମ ଲାଗି ଅମ୍ବାପାଲିଠାରୁ ପ୍ରସ୍ତୁତ ଶେଷ ହୋଇଛି। 78ତମ ଧନୁଯାତ୍ରା ଆଜିଠାରୁ 11 ଦିନ ଧରି ଚାଲିବ। ଏନେଇ ବରଗଡ଼ ସହର ଉତ୍ସବ ମୁଖର ହୋଇଉଠିଛି। ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ଉପସ୍ଥାପନା।
ଓଡ଼ିଶାର ସମୃଦ୍ଧ କଳା ଓ ସଂସ୍କୃତିର ବାର୍ତ୍ତା ବହ ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ଏହା କେବଳ ଏକ ମହୋତ୍ସବରେ ସୀମିତ ନ ରହି ଆମ ପରମ୍ପରାର ପ୍ରତିନିଧିତ୍ୱ କରିଥାଏ। ସମସ୍ତ କଳାକାରଙ୍କ ନିଖୁଣ ଅଭିନୟ ଓ କଂସ ମହାରାଜଙ୍କ ଆଦେଶରୁ ଆରମ୍ଭ କରି ଏହି ଯାତ୍ରାର ଆୟୋଜନ ଅତ୍ୟନ୍ତ ଉଚ୍ଚକୋଟୀର। ଯାତ୍ରା ସମୟରେ ମହାରାଜ କଂସ ଦୋଷ ନିମନ୍ତେ ଲୋକଙ୍କୁ ଦଣ୍ଡବିଧାନ ମଧ୍ୟ କରିଥାନ୍ତି। 8 କିଲୋମିଟର ପରିଧି ମଧ୍ୟରେ 3ଟି ଦରବାର ଓ 18ଟି ମୁକ୍ତାକାଶ ରଙ୍ଗମଞ୍ଚରେ ଧନୁଯାତ୍ରା ଅଭିନୀତ ହେବ। ସମସ୍ତେ ଫେରିଯିବେ ଦ୍ୱାପର ଯୁଗକୁ। ମହାରାଜ କଂସଙ୍କ ପାଇଁ ରାଜଦରବାର, ରାଜମୁକୁଟ, ହସ୍ତୀ ଓ ମନ୍ତ୍ରୀ ପରିଷଦ ପ୍ରସ୍ତୁତ ଅଛନ୍ତି। ଏନେଇ ଆଜି ବରଗଡ଼ ଗାନ୍ଧୀ ଛକଠାରୁ ଶୋଭାଯାତ୍ରା ବାହାରି ସମଲେଶ୍ୱରୀ ମନ୍ଦିରକୁ ଯିବ। ସେଠାରେ ପୂଜାର୍ଚ୍ଚନା ପରେ ଶୋଭାଯାତ୍ରା ହାଟପଦା ରାଜଦରବାରରେ ପହଞ୍ଚିବ। ଉଦ୍ଘାଟନୀ ଉତ୍ସବରେ ସାଂସଦ, ବିଧାୟକ, ଜିଲ୍ଲାପାଳ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ଅତିଥିଙ୍କ ଉପସ୍ଥିତିରେ ସନ୍ଧ୍ୟାରେ ଧନୁଯାତ୍ରାର ଶୁଭାରମ୍ଭ ହେବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ଶୁଭେଚ୍ଛା ଜଣାଇ କହିଛନ୍ତି, ବିଶାଳ ମୁକ୍ତାକାଶ ରଙ୍ଗମଞ୍ଚର ଅନନ୍ୟ ପରମ୍ପରା ଏହି ମହୋତ୍ସବକୁ ଦେଶ ବିଦେଶରୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି। ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତି ରେଖା ତାରିଣିଆ।
ଉପଭୋକ୍ତାଙ୍କୁ ସେମାନଙ୍କର ଅଧିକାର ଏବଂ କର୍ତ୍ତବ୍ୟ ସମ୍ପର୍କରେ ସଚେତନ କରାଇବା ଲକ୍ଷ୍ୟରେ ଆଜି ଜାତୀୟ ଉପଭୋକ୍ତା ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ଡିଜିଟାଲ୍ ନ୍ୟାୟ ମାଧ୍ୟମରେ ଦକ୍ଷ ଏବଂ ଶୀଘ୍ର ସମାଧାନ। ଉପଭୋକ୍ତାଙ୍କ ଅଧିକାରକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଉପଭୋକ୍ତା ସୁରକ୍ଷା ଆଇନ 2019 ପ୍ରଣୟନ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଖାଉଟି ସୁରକ୍ଷା ନିମନ୍ତେ ଜିଲ୍ଲାସ୍ତରରେ କାର୍ଯ୍ୟ କରୁଥିବା ଜିଲ୍ଲା ଉପଭୋକ୍ତା ପରାମର୍ଶ କେନ୍ଦ୍ରଗୁଡ଼ିକୁ ଲୋକାଭିମୁଖୀ କରିବା ପାଇଁ ଦୃଢ଼ ପଦକ୍ଷେପ ନିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ବାର୍ତ୍ତାରେ କହିଛନ୍ତି। ଏହି ଦିବସ ପାଳନ ଅବସରରେ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ସରକାରୀ ଏବଂ ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକ ଦ୍ୱାରା ଖାଉଟି ବିପ୍ଳବକୁ ଅଧିକ ଲୋକାଭିମୁଖୀ କରିବା ଏବଂ ଖାଉଟିମାନଙ୍କର ସ୍ୱାର୍ଥକୁ ସୁରକ୍ଷିତ କରିବା ପାଇଁ ସଚେତନମୂଳକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଭୁବନେଶ୍ୱରଠାରେ ଆୟୋଜିତ ରାଜ୍ୟସ୍ତରୀୟ ଜାତୀୟ ଉପଭୋକ୍ତା ଦିବସ କାର୍ଯ୍ୟକ୍ରମକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉଦ୍ଘାଟନ କରି କହିଛନ୍ତି, ଉତ୍ତମ ଗୁଣବତ୍ତା ଥିବା ସାମଗ୍ରୀକୁ ଉପଭୋକ୍ତାମାନେ ଆଦୃତ କରିଥାନ୍ତି। ପ୍ରତ୍ୟେକ ଉପଭୋକ୍ତା ଶିକ୍ଷା, ସୁରକ୍ଷା, ଶୁଣାଣି ଓ ନ୍ୟାୟର ଅଧିକାରୀ। ସମସ୍ତଙ୍କୁ ସଚେତନ ହେବା ସହ ଠକାମିର ଶିକାର ହେଲେ କୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ଶ୍ରୀ ପାତ୍ର ଅନୁରୋଧ କରିଛନ୍ତି। ରାୟଗଡ଼ ଜିଲ୍ଲାରେ ବନାଗ୍ନି ଦ୍ୱାରା ଜଙ୍ଗଲର କ୍ଷୟକ୍ଷତି ରୋକିବା ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ମୁନିଗୁଡ଼ା, ରାୟଗଡ଼ା ଏବଂ କଲ୍ୟାଣସିଂହପୁର ବ୍ଲକରେ ଦେଖାଦେଉଥିବା ବନାଗ୍ନିକୁ ରୋକିବା ପାଇଁ ଜନସଚେତନତା ଆବଶ୍ୟକ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। କେନ୍ଦ୍ରାପଡ଼ା ସହରରେ ଥିବା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର 44ତମ ବାର୍ଷିକୋହବକୁ ସାଂସଦ ବୈଜୟନ୍ତ ପଣ୍ଡା ଉଦ୍ଘାଟନ କରିଛନ୍ତି। ବିକଶିତ ରାଷ୍ଟ୍ର ଗଠନରେ ଶିକ୍ଷା ବ୍ୟବସ୍ଥା ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି। ମାଲକାନଗିରି ନିୟନ୍ତ୍ରିତ ବଜାର କମିଟି ପରିସରରେ ଆଜି ଚଳିତ ଖରିଫ ବର୍ଷର ଜିଲ୍ଲାସ୍ତରୀୟ ଖରିଫ ଧାନ ସଂଗ୍ରହ ବ୍ୟବସ୍ଥାକୁ ଜିଲ୍ଲାପାଳ ଉଦ୍ଘାଟନ କରିଛନ୍ତି। 2025-26 ଖରିଫ ବର୍ଷ ପାଇଁ ଯୋଗ୍ୟ ବିବେଚିତ ପଞ୍ଜିକୃତ ଚାଷୀମାନେ ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପ୍ରତି 3,100 ଟଙ୍କା ସରକାର ଧାର୍ଯ୍ୟ କରିଛନ୍ତି ବୋଲି ଜିଲ୍ଲାପାଳ କହିଛନ୍ତି। ବିକଶିତ ଭାରତ ରୋଜଗାର ଏବଂ ଆଜୀବିକା ମିଶନ ପାଇଁ ଗ୍ୟାରେଣ୍ଟି ଅଭିଯାନ ଗ୍ରାମୀଣ ଭିପିଜି ରାମଜୀ 2025 ଅଧିନିୟମ ଗ୍ରାମାଞ୍ଚଳର କୃଷକ ଓ ଶ୍ରମିକମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବ। ଏନେଇ ନବରଙ୍ଗପୁର ଜିଲ୍ଲାର 10ଟି ବ୍ଲକର ସମସ୍ତ 199ଟି ପଞ୍ଚାୟତରେ ଆଜି ସ୍ୱତନ୍ତ୍ର ଗ୍ରାମସଭା ଜରିଆରେ ସଚେତନ କରାଯାଇଛି। ନନ୍ଦାହାଣ୍ଡି ବ୍ଲକର ପଡ଼ାଲଗୁଡ଼ା ଗ୍ରାମ ପଞ୍ଚାୟତରେ ମଧ୍ୟ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଥିଲା। ଭିଭିଜି ରାମଜୀ ଆଇନ ସମ୍ପର୍କରେ ସରପଞ୍ଚ ଫଗୁଣ ନାୟକ ଆକାଶବାଣୀକୁ କହିଛନ୍ତି,
ଆଗରେ ଯୋଉ ଥିଲା ସ୍କିମ 100 ଦିନ ଥିଲା, ଏମ୍ଜି ଏନ୍ଆର୍ଜିଏସ୍ ହିସାବରେ ତାର ନାଁ ହେଇଥିଲା, ଏବେ ବିଭିଜି ରାମଜୀ ହେଇଛି। 25 ଦିନ ଏକ୍ସଟ୍ରା ବଢାଇଛନ୍ତି, ଲୋକଙ୍କୁ ସୁବିଧା ହବ। ଆଗରେ ଯେମିତି ପଇସା ଟିକେ ଲେଟ୍ରେ ଛଡ଼ୁଥିଲା, ଏବେ 15 ଦିନ ଭିତରେ 7 ଦିନ ଭିତରେ ଏମିତି ତାଙ୍କର ଏକାଉଣ୍ଟରେ ପଇସା ଯିବ, ଆଉ ଏକ୍ସଟ୍ରା ବଢାଇକିନା ଦେବେ।
ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ପେକଟ ଗ୍ରାମର ସୁଶ୍ରୀ ଜ୍ୟୋତ୍ସ୍ନା ଶବର ପ୍ରଧାନମନ୍ତ୍ରୀ ଜାତୀୟ ଶିଶୁ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଆସନ୍ତା 26 ତାରିଖ ଦିନ ନୂଆଦିଲ୍ଲୀଠାରେ ଆୟୋଜିତ ସମାରୋହରେ ରାଷ୍ଟ୍ରପତି ସୁଶ୍ରୀ ଜ୍ୟୋତ୍ସ୍ନାଙ୍କୁ ସମ୍ମାନିତ କରିବେ। ଜ୍ୟୋତ୍ସ୍ନା ଭାରୋତ୍ତୋଳନ କ୍ଷେତ୍ରରେ ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ସଫଳତା ଅର୍ଜନ କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ, ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାରୁ ଯୋଗାଯୋଗ ଉପଗ୍ରହ ବ୍ଲୁ ବାର୍ଡ ବ୍ଲକ 2ର ସଫଳ ଉତ୍କ୍ଷେପଣ, ଆସନ୍ତା ଶନିବାର ଦିନ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି ସମ୍ବନ୍ଧୀୟ ଉଚ୍ଚସ୍ତରୀୟ କମିଟିର ହେବ ବୈଠକ, ଯାନବାହନର ପ୍ରଦୂଷଣ ଯାଞ୍ଚ ସାର୍ଟିଫିକେଟ୍ କରାଇବା ଅବଧିକୁ 1 ମାସ ବୃଦ୍ଧି କଲେ ରାଜ୍ୟ ସରକାର, ଏବଂ ବିଶ୍ୱର ସର୍ବବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ଆଜିଠାରୁ ଆରମ୍ଭ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।